ହ୍ୟାଲୋ
ସାଙ୍ଗ ଶୁଣୁ, ମୋର ଗୋଟେ ଅର୍ଜେଣ୍ଟ କାମ ପଡ଼ିଗଲା, ମୁଁ ଟିକେ ବାହାରକୁ ଯାଉଛି, ତତେ ଗୋଟେ ଆଡ୍ରେସ୍ ପଠାଉଛି, ତୁ ଟିକେ ଯାଇକି ସେଠି ଗୋଟେ ବୀମା କରିଦେଇକି ଆସିଲୁ।
ହଉ ହଉ ହଉ, ତୁ ଗୋଟେ କାମ କର, ମୋତେ ଆଡ୍ରେସ୍ଟା ପଠେଇଦେ, ମୁଁ ଯାଇ ପହଞ୍ଚୁଛି।
ପଠାଉଛି।
ହଉ, କାମ କରିକରି ମଣିଷ ମରିଯିବ। ପ୍ରଭୁ, କାମଟା ହେଇଯାଉ ପ୍ରଭୁ। ଆଜ୍ଞା ନମସ୍କାର,
ଆସନ୍ତୁ ଭିତରକୁ ଆସନ୍ତୁ। ଆରେ ମା, ପାଣି ଗ୍ଲାସ ଆଣିବୁ।
ବୁଝୁନାହାନ୍ତି, ଏଇଟା ଗୋଟେ ନୂଆ ବୀମା, ଏଇଟା ବଢିଆ ଜିନିଷଟା।
ଏଇଟା କୋଉ ବୀମା?